ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ନୂଆ ସୃଜନ କଳା ଆଉ ସଂସ୍କୃତି ଜରିଏ ଭାରତ ଇହାଦେ ପୃଥିବୀର ସବୁ ଜାଗାକେ ପହଞ୍ଚି ପାରିଛି କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇନ ପହିଲା ୱେବ୍ସ 2025 ସମ୍ମିଳନୀକେ କଲେ ଉଦ୍ଘାଟନ। ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ଲାଗି ଖୁବ୍ ଜଲ୍ଦି ଆନ୍ବେ ନୂଆ ନୀତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଲୋକାର୍ପଣ ହେଲା ଓଡ଼ିଆ ଶ୍ରମିକ ସାଥୀ ମୋବାଇଲ୍ ଆପ୍। ସହରୀ ଇଲାକାର ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାଥି ଯୋଡ଼ବାର ଲାଗି ଶୁଭାରମ୍ଭ ହେଲା ସହଯୋଗ କାର୍ଯ୍ୟକ୍ରମ। ଆଉର୍ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀନ ହେଇଛେ ସମନ୍ୱୟ କମିଟିର ପହିଲା ବୈଠକ। ଏଥର ପୂରା ଖବର। ଭାରତ ସଫ୍ଟ ପାୱାର କ୍ଷେତ୍ରଥି ସାରା ପୃଥିବୀନ ଅଲଗା ପରିଚୟ ତିଆରି କରିପାରିଛେ। ଇହାଦେ କ୍ରିଏଟ୍ ଇଣ୍ଡିଆ ସହିତ କ୍ରିଏଟ୍ ଇନ୍ ୱାର୍ଲଡ୍ର ସମୟ ଆସିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ମୁମ୍ବାଇ ଜିଓ ୱାର୍ଲଡ କନ୍ଭେନ୍ସନ୍ ସେଣ୍ଟରନ ଆଜ ପହିଲା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025କେ ଉଦ୍ଘାଟନ କରିକି ପ୍ରଧାନମନ୍ତ୍ରୀ କହିଛନ୍, ୱେବ୍ସ ଗୋଟେ ସଂକ୍ଷିପ୍ତ ଶବ୍ଦ ନୁହେଁ, ଇଟା ସଂସ୍କୃତି, ସୃଜନଶୀଳତା ଆଉ ସାର୍ବଜନୀନ ସଂଯୋଗର ଗୋଟେ ଲହର ଆଏ। ଇହାଦେ ନୂଆ ସୃଜନ ବିଷୟବସ୍ତୁ ଆଉ ସଂସ୍କୃତି ଜରିଏ ନାରଙ୍ଗୀ ଅର୍ଥନୀତିର ଉଦୟ ହୋଇଛି। ଇତାର ଜରିଏ ଭାରତର କଳା, ସଂସ୍କୃତି ଆଉ ସିନେମା ପୃଥିବୀର ଚାରିଆଡ଼େ ପହଞ୍ଚି ପାରୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଏହି ସମୟ ହେ ସହି ସମୟ, ଏ କ୍ରିଏଟ୍ ଇନ୍ ଇଣ୍ଡିଆ କ୍ରିଏଟ୍ ଫର୍ ଦ ୱାର୍ଲ୍ଡ କା ସହି ସମୟ। ଆଜ ଜବ ଦୁନିଆ ଷ୍ଟୋରୀ ଟେଲିଙ୍ଗ କେ ଲିଏ ନୟେ ତରିକେ ଢୁଣ୍ଡ ରହି ହେ, ତବ ଭାରତ କେ ପାସ ହଜାରୋ ବର୍ଷ କି ଅପନି କାହାନିଓ କା ଖଜାନା ହେ। ଇସ ଖଜାନେ କୋ ଦୁନିଆ କେ କୋନେ କୋନେ ମେ ଲେ ଜାନା, ଆନେ ୱାଲି ପିଢ଼ିଓ କେ ସାମନେ ନୟେ ଔର ଇଣ୍ଟରେଷ୍ଟିଂ ତରିକେ ସେ ରଖନା, ୟେ ୱେଭ୍ସ ପ୍ଲାଟଫର୍ମ କି ବଡ଼ି ଜିମ୍ମେଦାରୀ।
ପ୍ରଧାନମନ୍ତ୍ରୀ କହିଛନ୍, ୱେବ୍ସ ଗୋଟେ ବିଶ୍ୱସ୍ତରୀୟ ପ୍ଲାଟଫର୍ମ, ଇଟା କଳାକାର ଆଉ ସ୍ରଷ୍ଟାମାନଙ୍କର ନୂଆ ଚିନ୍ତାଧାରାକେ ତହକାବା। ଶହେନୁ ଅଧିକା ଦେଶର କଳାକାର, ନୂଆ ସୃଜନକାରୀ, ନିବେଶକ ଆଉ ନୀତି ନିର୍ଦ୍ଧାରକମାନେ ଗୋଟେଠାନେ ଜମା ହୋଇଥିବାନୁ ଇ ସମ୍ମିଳନୀ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
एक ही छत के नीचे एकत्र आए वेव्स, ये सिर्फ एक्रोनिम नहीं है, ये वाकई एक वेव है कल्चर की, क्रिएटिविटी की, यूनिवर्सल कनेक्ट की।
ଦେଶ ଆଜ ଚଳଚ୍ଚିତ୍ର ନିର୍ମାଣ, ଡିଜିଟାଲ୍ ବିଷୟବସ୍ତୁ, ଗେମିଂ, ଫ୍ୟାସନ, ସଙ୍ଗୀତ ଆଉ ଲାଇଭ୍ କନ୍ସର୍ଟ କ୍ଷେତ୍ରଟି ଗୋଟେ ବିଶ୍ୱସ୍ତରୀୟ ହବ୍ ହେଉଛେ ବୋଲି ଶ୍ରୀ ମୋଦି କହିଛନ୍। ୱେବ୍ ସମ୍ମିଳନୀ ଆଇବା 4 ତାରିଖ ତକ୍ ଚାଲ୍ବା। ଇଥି ଭିନ୍ ଭିନ୍ ଅଧିବେଶନଥି ପ୍ରଦର୍ଶନୀ ସଙ୍ଗେ କଳା, ସଙ୍ଗୀତ, ନୂଆ ସୃଜନ ଜରିଏ ଦେଶର ଐତିହ୍ୟ ଆଉ ବିଶ୍ୱ ଏକତାର ପ୍ରଦର୍ଶନ କରାଯିବା। କାର୍ଯ୍ୟକ୍ରମଟି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇକରି ଏହି ଶିଖର ସମ୍ମିଳନୀ ନିର୍ମାତାମାନଙ୍କୁ ବିଶ୍ୱସ୍ତରୀୟ ମଚାନ ଯୋଗାଇ ଦେବାର ସହିତ ନୂଆ ଜ୍ଞାନକୌଶଳ ବାବଦେ ବହୁତ କିଛି ଶିଖାବା ବୋଲି କହିଛନ୍। 400 କୋଟି ଟଙ୍କା ଖର୍ଚ୍ଚାଥି ମୁମ୍ବାଇନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ସ୍ଥାପନା କରାଯିବା ଆଉ ବିଶ୍ୱ ସୃଜନଶୀଳ ଇକୋସିଷ୍ଟମଥି ଇଟା ବଟେ ଭୂମିକା ନେବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ରାଷ୍ଟ୍ର ସମୃଦ୍ଧି ଆଉ ସାମଗ୍ରିକ ବିକାଶଥି ଶ୍ରମିକମାନଙ୍କ ଶ୍ରମ, ନିଷ୍ଠା ଆଉ ପ୍ରତିବଦ୍ଧତାକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଶ୍ରମ ଦିବସ। ରାଷ୍ଟ୍ର ନିର୍ମାଣଥି ସେମାନଙ୍କର ଭୂମିକାକେ ଗୁରୁତ୍ୱ ଦେବାଟା ହେଉଛି ଏହି ଦିବସ ପାଳନର ମୁଖିଆ ଉଦ୍ଦେଶ୍ୟ। ଭୁବନେଶ୍ୱର ଓୟୁଏଟି ଶିକ୍ଷା ସଦନ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଭିନ୍ ଭିନ୍ କଲ୍ୟାଣ ବୋର୍ଡ ଜରିଏ ଶ୍ରମିକମାନଙ୍କୁ 50 କୋଟିନୁ ଅଧିକା ଟଙ୍କାର ସାହାଯ୍ୟ ବାଣ୍ଟବାର ସହିତ ଓଡ଼ିଆ ଶ୍ରମିକ ସାଥୀ ମୋବାଇଲ୍ ଆପ୍ର ଲୋକାର୍ପଣ କରିଛନ୍। ଇତାର ସହିତ ଭୁବନେଶ୍ୱର ଡୁମ୍ଡୁମା ଆଉ କଳ୍ପନାଠାନେ 2ଟା ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ବିଲ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକାର୍ପଣ କରିଛନ୍। ସେନ୍ତା ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ନୂଆ ନୀତି ଆନ୍ବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଏହି ଅବସରରେ ଶ୍ରମିକ ନିର୍ମାଣ କଲ୍ୟାଣ ବୋର୍ଡର ବିଭିନ୍ନ ସେବାକୁ ଆପଣମାନଙ୍କର ହାତ ପାହାନ୍ତାରେ ପହଞ୍ଚାଇବା ନିମନ୍ତେ ଏକ ଯୁଗାନ୍ତକାରୀ ପଦକ୍ଷେପ ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍, ଏହାକୁ ଆଜି ଶୁଭାରମ୍ଭ ଆମେ କରିଲେ ଏହାଦ୍ୱାରା ସହଜରେ ଏବଂ ସୁବିଧାରେ ଘରେ ବସିକରି ଆପଣମାନେ ବିଭିନ୍ନ ସେବା ଆପଣମାନେ ପାଇପାରିବେ। ମୁଁ ଆଶା କରିବି ଆପଣମାନେ ଏ ବାବଦରେ ଅଧିକ ସଚେତନ ହେବେ ଏବଂ ଅନଲାଇନ୍ ମାଧ୍ୟମରେ ପଞ୍ଜୀକୃତ ହୋଇପାରିବେ। ନବୀକରଣ ସହାୟତା ନିମନ୍ତେ ମଧ୍ୟ ଆପଣମାନେ ଆବେଦନ କରିବେ ଏବଂ ନିଶ୍ଚିତ ଭାବରେ ଏହାଦ୍ୱାରା ଆପଣ ସହାୟତା ପାଇପାରିବେ।
ତୈଳ ବିପଣନ କମ୍ପାନୀମାନେ ଆଜ ବାଣିଜ୍ୟ ଗ୍ୟାସ୍ ସିଲିଣ୍ଡର ଦାମ କମ୍ କରିଛନ୍। ସିଲିଣ୍ଡର ପିଛା 14.50 ନୁ 17 ତକ ଗ୍ୟାସ୍ ଦର କମ୍ କରାଯାଇଛି। ହେଲେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଠିକ୍ କିଛି ପରିବର୍ତ୍ତନ କରାନାଇଯାଇ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସହରୀ ଇଲାକାର ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାମାନଙ୍କ ସଙ୍ଗେ ଯୋଡ଼ବାର ଲାଗି ରାଜ୍ୟ ସରକାରଙ୍କ ତରଫୁ ଆଜି ସହଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍, ଯୋଜନାଥି ପହିଲା ଖେପେ ଆଜିଠାନୁ ଜୁନ୍ 30 ତକ ସହରୀ ଇଲାକାନ ଘରକେ ଘର ସର୍ବେକ୍ଷଣ କରାଯାଇକରି ଯୋଗ୍ୟ ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ସରକାରୀ ଯୋଜନାଥି ସାମିଲ କରାଯିବା। ଆକେ ସହଯୋଗ ଆପ୍ ତିଆରି କରାଯାଇକରି ଗାଁ ଇଲାକାର ଲୁକୁଭିଲ୍ ଇତାର ଲାଭ ପହଞ୍ଚାଯିବା ବୋଲି ମନ୍ତ୍ରୀ କହିଛନ୍। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ପାଳନ କରବାର ଲାଗି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ପହିଲା ସମନ୍ୱୟ କମିଟି ବୈଠକ ହୋଇଯାଇଛି। ବୈଠକଟି ଶୃଙ୍ଖଳିତ ନୀତି ଭିଡ଼ ଆୟତ ସହିତ ବିଭାଗମାନଙ୍କର କାମ ବାବଦେ ବହୁଟେ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ପରିମଳ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଠିକ୍ ଭାବେ କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ସମିଆଥି 200 ଅତ୍କା ଟ୍ରେନ୍ ଚଳାଚଳ କରବା ବୋଲି ବୈଠକଟି ସୂଚନା ଦିଆଯାଇଛି। ସେନ୍ତା ରଥ ତିଆରି ଲାଗି ରଥଖଳା ଆଉ କରତ ମିଲ୍କେ ଆବଶ୍ୟକ କାଠ ନାଇଁ ପହଞ୍ଚି ପାରିଥିବାରୁ ଇ ଦିଗେ ତୁର୍ତ୍ତି ପଦକ୍ଷେପ ନେବାରକେ ଆଲୋଚନା କରାଯାଇଥିଲା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଲାକାଲ୍ନୁ ରଥଖଳନ ରଥ ତିଆରି ଅନୁକୂଳ ହେବାର ଉତ୍ରୁ ଆଜିଠାନୁ ବିଧିବଦ୍ଧ ଭାବେ ରଥ ତିଆରି କାମ ମୂଲ ହୋଇଛି। ପରମ୍ପରା ଅନୁସାରେ ଆଜି ରଥ ତିଆରି କରବା ଲାଗି ଭୂଇ ସେବକମାନେ ପହିଲା ଦରକାରୀ କାଠ ପହଞ୍ଚାଇଥିଲେ। ଇତାର ଉତ୍ରୁ କର୍ତ୍ତୀ ସେବକମାନେ ତୁମ୍ଭ ତିଆରି ଲାଗି ଫାସି କାଠ ଚିରଟ ମୂଲ କରିଥିଲେ। ପହିଲା ଦିନେ ଆଜି 3 ରଥ ଲାଗି 3 ତୁମ୍ଭ କଟାଯାଇଥିବାର ବେଲ୍କେ 42 ଚକା ଲାଗି ତୁମ୍ଭ ତିଆରି କାମ ମୂଲ ହୋଇଛି। କେନ୍ଦ୍ରାପଡ଼ା ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାନୁ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ କରାଯାଇଛି। କୁମ୍ଭୀର ପ୍ରଜନନ ଋତୁ ମୂଲ ହେଉଥିବାରୁ ରାଜନଗର ବନଖଣ୍ଡ ତରଫୁ ଜୁଲାଇ 31 ତକ ଉଦ୍ୟାନକେ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରଖବା ଲାଗି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଜିଲ୍ଲା ପ୍ରଶାସନ ତରଫୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ରେଙ୍ଗାଲିର ଆଘର ବିଧାୟକ ନାଉରୀ ନାୟକ ଯୋଗ ଦେଇକରି ଶ୍ରମିକମାନଙ୍କର ଅଧିକାର ଆଉ ସେମାନଙ୍କ ଲାଗି ଥିବା ସରକାରୀ ଯୋଜନା ବାବଦେ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଶ୍ରମିକ ସଂଗଠନମାନଙ୍କ ତରଫୁ ହୋଇଥିବା କାର୍ଯ୍ୟକ୍ରମମାନଙ୍କେ ଶ୍ରମଜୀବୀ ଆଉ ନିର୍ମାଣ ଶ୍ରମିକଙ୍କର କର୍ମକ୍ଷେତ୍ରର ସୁସ୍ଥତା ଆଉ ନିରାପତ୍ତା ଉପରେ ଗୁରୁତ୍ୱ ଦେବାରକେ ଆଲୋଚନା କରାଯାଇଥିଲା। ସୁବର୍ଣ୍ଣପୁର ଟାଉନ୍ହଲ୍ଠାରେ ପ୍ରଶାସନ ତରଫୁ ହୋଇଥିବା ଶ୍ରମିକ ଦିବସ ସମାରୋହଠି ମୁଖ୍ୟ ଅତିଥି ଭାବେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇକରି 606 ଶ୍ରମିକଙ୍କୁ ଭିନ୍ ଭିନ୍ ଯୋଜନାଥି 3 ଅତ୍କା ଟଙ୍କାର ଆର୍ଥିକ ସାହାଯ୍ୟ ଆଉ ନିର୍ମାଣ ଉପକରଣ ବାଣ୍ଟିଛନ୍। ବଲାଙ୍ଗୀର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ଜିଲ୍ଲାର ପଞ୍ଜିକୃତ ଶ୍ରମିକମାନଙ୍କୁ ଭିନ୍ ଭିନ୍ ସରକାରୀ ଯୋଜନାଥି 42 ଟଙ୍କାର ସାହାଯ୍ୟ ଚେକ୍ ବାଣ୍ଟିଛନ୍। ଦେବଗଡ଼ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱଠି ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇକରି ଜିଲ୍ଲାର ପଞ୍ଜିକୃତ ଶ୍ରମିକମାନଙ୍କୁ ଭିନ୍ ଭିନ୍ ଯୋଜନାଥି 1,56,00,000 ଅତ୍କା ଟଙ୍କାର ଆର୍ଥିକ ସାହାଯ୍ୟ ବାଣ୍ଟିଛନ୍। ନୂଆପଡ଼ା କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ଶ୍ରମିକ ଦିବସ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଶ୍ରମିକ କଲ୍ୟାଣ ଯୋଜନାମାନଙ୍କର ବାବଦେ କହିଥିଲେ। ବୌଦ୍ଧ ଟାଉନ୍ହଲ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମକେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ହିତାଧିକାରୀମାନଙ୍କୁ ସାହାଯ୍ୟ ବଣ୍ଟାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ଧୁକାଗଡ଼ି ଆର୍ ଘଡ଼ଘଡ଼ି ସାଙ୍ଗେ ହାଲ୍କାନୁ ମଧ୍ୟମ ବର୍ଷା ହୋଇପାରେ। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ 16 ଜିଲ୍ଲାନ ଜବର ଧୁକାଗଡ଼ି ସହିତ ଚଡ଼କ ମାରିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କାଲବୈଶାଖୀର ବଲେ ରାଜ୍ୟର ସବୁ ଇଲାକାନ ଖରା ଆର୍ ଗରମ କମିଛି। ଆଇବା 4 ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେର୍ଘାଏ ନୂଆ ସୃଜନ କଳା ଅସଂସ୍କୃତି ସଂସ୍କୃତି ଜରିଏ ଭାରତ ଏହାଦେ ପୃଥିବୀର ସବୁ ଜାଗାକେ ପହଞ୍ଚି ପାରିଛେ କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇନ ପହିଲା ୱେବ୍ସ 2025 ସମ୍ମିଳନୀକେ କଲେ ଉଦ୍ଘାଟନ। ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ଲାଗି ଖୁବ୍ ଜଲ୍ଦି ଆନ୍ବେ ନୂଆ ନୀତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ହେଲା ଓଡ଼ିଆ ଶ୍ରମିକ ସାଥୀ ମୋବାଇଲ୍ ଆପ୍, ସହରୀ ଇଲାକାର ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାଥି ଯୋଡ଼ବାର ଲାଗି ଶୁଭାରମ୍ଭ ହେଲା ସହଯୋଗ କାର୍ଯ୍ୟକ୍ରମ, ଆଉ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀନ ହେଇଛେ ସମନ୍ୱୟ କମିଟିର ପହିଲା ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।